ଡକ୍ଟର ମାୟାଧର ମାନସିଂଙ୍କ ରଚିତ ଭ୍ରମଣ କାହାଣୀ ପଶ୍ଚିମ ପଥିକର ସମ୍ପାଦିତ ରୂପ ଯାତ୍ରାରମ୍ଭ 1937 ଅଗଷ୍ଟ 20 ମାୟାଧର ମାନସିଂଙ୍କ ଭ୍ରମଣ ଆରମ୍ଭ। ଓଡ଼ିଶାରୁ ମାଡ୍ରାସ ଅଭିମୁଖେ ଯାତ୍ରା କଲେ ପ୍ରଥମେ। ବାଟରେ ଦକ୍ଷିଣ ଭାରତ ସମ୍ପର୍କରେ ଲେଖକଙ୍କର ଗଭୀର ଅନୁଭୂତି ସଂଗଠିତ ହୋଇଥିଲା। ଖାଦ୍ୟ ବସ୍ତ୍ର ଭୌଗୋଳିକ ଅନୁଭବ ବ୍ୟାଖ୍ୟା କରିଥିଲେ। ମାଡ୍ରାସ ରେଳଗାଡ଼ି ଦିନ ଗୋଟିଏ ବେଳେ ବିଜୟନଗରରେ ପହଞ୍ଚିବା କଥା, ମାତ୍ର ସେଦିନ 3 ଘଣ୍ଟା ବିଳମ୍ବ ଥିଲା। ଷ୍ଟେସନରେ ବିଶ୍ରାମ ନେଲେ ଓ ମାଡ୍ରାସୀ ଖାଦ୍ୟ ଖାଇବାକୁ ବାଧ୍ୟ ହେଲେ। ବାଟରେ କଲମ୍ବୋ ପର୍ଯ୍ୟନ୍ତ ତାଙ୍କୁ ମାଡ୍ରାସ ଖାଦ୍ୟ ଅନେକ ଥର ଖାଇବାକୁ ପଡ଼ିଛି। ପ୍ରାବନ୍ଧିକ ଲେଖିଛନ୍ତି, ଆମ ଦେଶରେ ଗୃହସ୍ଥ ଓ ଗୃହିଣୀମାନଙ୍କର ଧାରଣା ନାହିଁ ଯେ ଖାଦ୍ୟ ଜାତିର ଚରିତ୍ର ଉପରେ କ୍ରିୟା କରେ। ଆମମାନଙ୍କ ଘରେ ବଳଦ ପାଇଁ କୁଳୁଚି ରନ୍ଧା ହେଲା ପରି ଗୁଡ଼ାଏ ରନ୍ଧା ହୁଏ ଓ ଭୋଜନ ମଧ୍ୟ ସେହି ଶ୍ରେଣୀର ହୁଏ। ଅନ୍ୟପକ୍ଷରେ ବଡ଼ ଲୋକଙ୍କ ଘରେ ରନ୍ଧନ ଏପରି ଏକ ଜଟିଳ ପ୍ରଣାଳୀରେ ପରିଣତ ହୁଏ ଯେଉଁଥିରେ ଶ୍ରମ ଓ ଅର୍ଥ ପ୍ରଚୁର ବ୍ୟୟ ହୁଏ, କିନ୍ତୁ ଖାଦ୍ୟକୁ ତାର ପ୍ରାଣଲୟ ପ୍ରାପ୍ତ ହୁଏ। ତେଲେଙ୍ଗା ଖାଦ୍ୟରେ ପାଚୋଡ଼ି, ଚାରୁ ଓ ଚହ୍ଲା ବିଶିଷ୍ଟ ଜିନିଷ। ପାଚେଡ଼ି ଚଟଣି ମାତ୍ର, ଆମେମାନେ କ୍ୱଚିତ ଚଟଣିର ବ୍ୟବହାର କରୁ, କିନ୍ତୁ ଚଟଣି ତେଲେଙ୍ଗା ଖାଦ୍ୟର ଚିର ସହଚର। ଏହା ରୁଚିକର ଆଉ ବ୍ୟୟ ସଙ୍କୋଚକ। ଖାଦ୍ୟରେ ଶାକସବ୍ଜି ମାଛ ମାଂସ ଅଭାବରେ କେବଳ ପାଚେଡ଼ି ଘେନି ଭାତ ଖାଇ ହୋଇଯିବ। ତୈଳିଙ୍ଗ ଗୃହିଣୀ ପାଚେଡ଼ି ରନ୍ଧଣରେ ନିପୁଣା ଓ ଏହାର ଉପାଦାନ ସବୁ ତୈଳିଙ୍ଗ ଗୃହର ସାଇତା ଜିନିଷ ବୋଲି ମୁଁ ଶୁଣେ। ଓଡ଼ିଆ ଗୃହିଣୀମାନେ ପାଚେଡ଼ିରେ ମଧ୍ୟ ନିପୁଣତା ଲାଭ କରିବା ଉଚିତ। ମାଡ୍ରାସର ଜଣେ ଯୁବକ ଲେଖକଙ୍କ ସାମ୍ନାରେ ବସିଥିଲେ। ସେ ଜଣେ ସୁନା ବ୍ୟବସାୟୀ, ଆଉ ଜଣେ ବୃଦ୍ଧ ଲୋକ ବସିଥାନ୍ତି। ସେ ପେନ୍ସନ୍ ପାଉଛନ୍ତି, ଟ୍ରେନ୍ରେ ଇଞ୍ଜିନ୍ ଡ୍ରାଇଭର ଥିଲେ। ସେମାନେ ସେମାନଙ୍କର ଅଭିଜ୍ଞତା କହୁଥିଲେ। ସେମାନଙ୍କ ଭିତରେ ଲେଖକ ଅନୁଭୂତି ସଂଗ୍ରହ କରୁଥିଲେ। ରାତି 8ଟାରେ ଲେଖକ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିଲେ। ସେତେବେଳେ ମାଡ୍ରାସରେ ଏକ କ୍ୟାଥଲିକ୍ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଅଗଷ୍ଟ 22 ଏଗମୋର ଷ୍ଟେସନରେ ପହଞ୍ଚିଲେ। କରମଣ୍ଡଳ ବେଳାର ପ୍ରାକୃତିକ ଶୋଭା ଲେଖକଙ୍କୁ ବିମୋହିତ କରିଥିଲା। ଲେଖକଙ୍କ ଭାଷାରେ, ଦିଗନ୍ତ ବ୍ୟାପୀ ଶସ୍ୟ ଶ୍ୟାମଳ ସମତଳ, ଦରିଦ୍ର କୃଷକର ବ୍ୟକ୍ତିଗତ କ୍ଷୁଦ୍ର ଅଧିକାର ସେହି ଅସୀମ ଉପରେ ହିଡ଼ର ଛୋଟ ସୀମା ଟାଣି ତାକୁ ରେଖାୟିତ କରିଛି। ନିକଟରେ ଓ ଦୂରରେ, ଏପାଖେ ଓ ସେପାଖେ ଛୋଟ ଛୋଟ ଗ୍ରାମ, ଯେଉଁଠି ବସତି ଓ ପ୍ରକୃତି ଏପରି ଘନାଲିଙ୍ଗନରେ ଆବଦ୍ଧ ଯେ କିଏ କାହାର ସୀମାକୁ ମାଡ଼ି ଆସିଛି ବାରି ହୁଏ ନାହିଁ। ଗ୍ରାମର ସୀମାର ପ୍ରାକୃତିକ ଜଳଧାର କଇଁ ପଦ୍ମରେ ତାର ଆକାଶ ତାରକିତ ଓ ଜଳାସ୍ତରଣରେ ତାର ବକ୍ଷ ଆବୃତ। ଜଳାଧାର ଚକିତ ନୟନା ସୀମନ୍ତି ନିଗଣ, ବିଲରେ କର୍ଷଣରତ କୃଷିଜୀବୀ ମାଟି ଉପରେ ତାର ଆଖି, ସେ ଆଖି କେବଳ ସେଇ ମାଟି, ସେଇ ବଳଦ ଓ ସେଇ ମାଟିର ଶସ୍ୟ ସଙ୍ଗେ ପରିଚିତ। ଓଡ଼ିଶାର ସମତଳ ଦେଶରେ ଏହି ପରିଚିତ ଦୃଶ୍ୟ ସମଗ୍ର କରମଣ୍ଡଳ ପଥରେ ପୁନରାବୃତ୍ତି ହେଲା ମାତ୍ର। ମୋର ଦକ୍ଷିଣ ପାର୍ଶ୍ୱରେ ପୂର୍ବଘାଟ ପର୍ବତମାଳାର ନୀଳ ପ୍ରାଚୀର, ତାର ଚୂଡ଼ା କଣ୍ଠ ଓ କଟି ଦେଶରେ ଶରତ ମେଘର ଶୁଭ୍ର ବପୁକ୍ରୀଡ଼ା, ବାମ ଭାଗରେ କେବେ କେବେ ଦେଖାଯିବା ସ୍ୱର୍ଣ୍ଣ ବେଳାଭୂମିର ଝାଉଁବଣ ଧୂମଶ୍ରୀ, ଉଭୟ ପାର୍ଶ୍ୱରେ ନାରିକେଳ ଓ ତାଳର ଘଞ୍ଚ ସମାବେଶ, ଏହି ଦୃଶ୍ୟମାନଙ୍କ ମଧ୍ୟରେ ମୁଁ ସମଗ୍ର ମାଡ୍ରାସ ଅତିକ୍ରମ କଲି। ଉତ୍କଳ ଓ ବଙ୍ଗଳାର ତରଙ୍ଗାୟିତ ଧାନ୍ୟଶସ୍ୟ ପରିବର୍ତ୍ତେ ଏ ଅଞ୍ଚଳରେ ମାଣ୍ଡିଆର ଦଣ୍ଡାୟମାନ ଚେହେରା ଆଖିରେ ପଡ଼େ। ଚାଉଳ ଖାଦ୍ୟ ତ ଓଡ଼ିଆକୁ ଧାନ ଗଛ ପରି ନରମ ଓ ନମ୍ର କରି ପକାଏ। ମାଣ୍ଡିଆ ମନୁଷ୍ୟକୁ ମାଣ୍ଡିଆ ରଖିବାର କଥା, ଏହା ମାଡ୍ରାସର ଡାକ୍ତର ଅର୍କଏଡ୍ ଜୋର ଦେଇ କହିଛନ୍ତି। ଓଡ଼ିଆମାନେ ସେ କଥାଟାକୁ ନିଜର ଅବଧାନକୁ ଆଣିବା ଉଚିତ। ରାମଦାନ ଜିଲ୍ଲାର ରୁକ୍ଷ ମରୁଭୂମି, ମଣ୍ଡପମ୍ ଷ୍ଟେସନରେ ଗାଡ଼ି ପହଞ୍ଚିଲା, ତାପରେ ସିଲୋନ ଅଭିମୁଖେ ଯାତ୍ରା। ସେଠାରେ ଡାକ୍ତରୀ ପରୀକ୍ଷା କରାଯାଏ। ତେବେ ବାଟରେ ଦକ୍ଷିଣ ସମୁଦ୍ରର ଅପରୂପ ଶୋଭା ଓ କ୍ଷୁଦ୍ର ଶିକତାମୟ ଅନ୍ତରୀପ ମଧ୍ୟ ଦେଇ ଅତିକ୍ରମ କରିଥିଲେ। ସେ ଅନ୍ତରୀପ ପ୍ରାୟ 10-15 ମାଇଲ ଲମ୍ବ, ମଝିରେ ମଝିରେ ଜନବସତି ରହିଛି। କିଛି ଦୂର ଗଲା ପରେ ରାମେଶ୍ୱର ଷ୍ଟେସନ, ଲେଖକ ରାମାୟଣର କଥା ଉଲ୍ଲେଖ କରିଛନ୍ତି। କଥିତ ଅଛି, ରାମଚନ୍ଦ୍ର ଆଜି ଯେଉଁଠାରେ ମନ୍ଦିର ଠିଆ ହୋଇଛି ସେଠାରେ ଦେବାରାଧନା କରିଥିଲେ ଏବଂ ଆଉ ଟିକିଏ ଦୂରରେ ଧନୁ ପୂଜା କରି ସ୍ଥାନଟିକୁ ଧନୁଷ୍କୋଟି ନାମରେ ଅମର କରିଯାଇଛନ୍ତି। ରାମେଶ୍ୱର ମନ୍ଦିର ଆଡ଼କୁ ଅନାଇ ଅନାଇ ମୋର ସ୍ମୃତି ମହାକବି ବାଲ୍ମୀକିଙ୍କର କଳ୍ପନା ସ୍ତରରେ ପ୍ରବେଶ କଲା। ପୁରୁଷୋତ୍ତମ ରାମଚନ୍ଦ୍ର ପିତାଙ୍କର ସତ୍ୟରକ୍ଷା କରିବାକୁ ଆସି ପରମାସୁନ୍ଦରୀ ଓ ପରମା ସାଧ୍ୱୀ ପତ୍ନୀଙ୍କୁ ହରାଇ ଏହି ବେଳାଭୂମିରେ ବିରହ ବିଦଗ୍ଧ ହୋଇ ଜଳଧିର ଅପର ପାର୍ଶ୍ୱରେ ଥିବା ଦ୍ୱୀପ ରାଜ୍ୟ ଆଡ଼କୁ ସତୃଷ୍ଣା ନୟନରେ ଅନାଇ ଅନାଇ ବିଚ୍ଛେଦର ପଞ୍ଜରଭେଦୀ ନିଶ୍ୱାସ ଓ ଗଭୀର ଅଶ୍ରୁ ତ୍ୟାଗ କରିଥିବେ। ଏହି ବାୟୁରେ ତାଙ୍କର ନିଶ୍ୱାସ ମିଶିଥିବ, ଏହି ସିନ୍ଧୁ ଜଳରେ ତାଙ୍କର ତପ୍ତ ଅଶ୍ରୁ ମିଶିଯାଇଥିବ, ଏହି ବାଲୁକାରେ ସେହି ପରମ ପ୍ରେମିକ ପରମ ପୁରୁଷଙ୍କର ପବିତ୍ର ପଦଚିହ୍ନ ରାଜି ଅଙ୍କିତ ହୋଇଥିବ। ସହସ୍ର ସହସ୍ର ବ୍ୟାପୀ କାଳ ସେ ପଦଚିହ୍ନ ଏ ବାଲୁକାରୁ ପୋଛି ହୋଇପାରି ନାହିଁ। ବିରାଟ ଭାରତ ବର୍ଷର ଚାରିକୋଣରୁ କୋଟି କୋଟି ନରନାରୀ ସହସ୍ର ସହସ୍ର ବର୍ଷ ଧରି ଏହି ବାଲୁକାରେ ସେହି ମହାମାନବର ପଦଚିହ୍ନକୁ ଖୋଜି ତାର ସ୍ପର୍ଶକୁ ମୁଣ୍ଡରେ ଦେବାକୁ ଧାଇଁଛନ୍ତି। ଧନୁଷ୍କୋଟି ଷ୍ଟେସନ ଠିକ୍ ସମୁଦ୍ର କୂଳରେ ଅବସ୍ଥିତ। ଏହା ଏହି ଅନ୍ତରୀପର ଶେଷ ବିନ୍ଦୁରେ ଅବସ୍ଥିତ। ଏହା ଭାରତର ଶେଷ ଭୂମି। ଏହି ଅନ୍ତରୀପ ଦକ୍ଷିଣ ସମୁଦ୍ର ଭିତରକୁ ପଶିଯାଇ ସିଂହଳ ଓ ଭାରତବର୍ଷ ଭିତରେ ମାନ୍ନାର ଉପସାଗର ଓ ପାକ୍ ପ୍ରଣାଳୀ ସୃଷ୍ଟି କରିଛି। ଜଳଯାତ୍ରା 2 ଘଣ୍ଟାର ରାସ୍ତା। ଲେଖକଙ୍କର ମନେ ପଡ଼ିଛି ଲାବଣ୍ୟ ବଣ କଥା। ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ ଭଞ୍ଜଙ୍କର ମାନସୀ ପ୍ରତିମା ଲାବଣ୍ୟବତୀ, ରାଜକୁମାରୀ ନାୟକ ଚନ୍ଦ୍ରଭାନୁ ଲାବଣ୍ୟବତୀକୁ ପାଇବା ଲାଗି ଏହି ସିଂହଳ ଦ୍ୱୀପକୁ ବୋଇତରେ ବସି ଆସିଥିଲେ। ଚନ୍ଦ୍ରଭାନୁର ବୋଇତ ସିଂହଳ ଦ୍ୱୀପରେ ଲାଗିବା କଥା ପଢ଼ିଥିଲି କେବେ। ଆଜି ମୁଁ ସେହି ସିଂହଳ ଦ୍ୱୀପକୁ ଯାଉଛି। ମନ ମୋର ଆନନ୍ଦରେ କ୍ଷୁବ୍ଧ ହେବା ସ୍ୱାଭାବିକ। ସିଂହଳ ଦ୍ୱୀପ ସଙ୍ଗେ ପ୍ରାଚୀନ କଳିଙ୍ଗର ସାହିତ୍ୟିକ ସମ୍ବନ୍ଧ ଛଡ଼ା ଐତିହାସିକ ସମ୍ବନ୍ଧ ମଧ୍ୟ ରହିଛି। ଯେଉଁ ବିଜୟ ସିଂହ ଏହି ଦ୍ୱୀପ ଅଧିକାର କରି ଦ୍ୱୀପକୁ ନିଜ ନାମ ଦେଇ ଯାଇଛନ୍ତି ସେ କଳିଙ୍ଗର ରାଜକୁମାରୀଙ୍କୁ ବିବାହ କରିଥିଲେ। ଜଣେ କଳିଙ୍ଗ ରାଜକନ୍ୟା ବ୍ରାହ୍ମଣ୍ୟ ଧର୍ମର ଅତ୍ୟାଚାରରୁ ବୁଦ୍ଧଙ୍କର ପବିତ୍ର ଦନ୍ତକୁ ରକ୍ଷା କରିବା ପାଇଁ ଦନ୍ତପୁରରୁ ଆସି ସେହି ପବିତ୍ର ବସ୍ତୁଟିକୁ କବରୀରେ ଲୁଚାଇ ନାନା ଦେଶ ନାନା ଅରଣ୍ୟ ନାନା ନଦୀ ପାର ହୋଇ ସିଂହଳରେ ରଖି ଆସିଥିଲେ। ଅବଶ୍ୟ ଏସବୁ କଥା ସିଂହଳୀ ବା ସାଧାରଣ ଓଡ଼ିଆ ମନେ ରଖିନାହାନ୍ତି, ଏସବୁ ପୋଥିର କଥା। ସାଧାରଣ ଓଡ଼ିଆ ସିଂହଳ ଦେଶ କେଉଁଠି କହିପାରିବେ ନାହିଁ, ସାଧାରଣ ସିଂହଳୀ ଓଡ଼ିଶାର ନାଁ ବି ଜାଣେ ନାହିଁ। ଲେଖକ ଜାହାଜରେ ଲଣ୍ଡନର ଏଡିନବର୍ଗ ଯାତ୍ରା କରୁଥାନ୍ତି, ବଡ଼ ଆମୋଦଦାୟକ ନୌଯାତ୍ରା। ଚିଲିକାର ନୌଯାତ୍ରାର ସ୍ମୃତି ଲେଖକଙ୍କ ମନରେ ଆସୁଥାଏ। ଜାହାଜ ଯେତେବେଳେ ସିଂହଳର ବେଳାଭୂମି ସ୍ପର୍ଶ କରିଥିଲା ସେତିକିବେଳେ ରାତି ହୋଇସାରିଥିଲା। ଜାହାଜରୁ ଅବତରଣ କରି ପ୍ରତ୍ୟୁଷରୁ ଲେଖକ ସିଂହଳର ପ୍ରକୃତି ଅବଲୋକନ କଲେ। ନାରିକେଳ ବନ ଘଞ୍ଚ ସମାବେଶ, ପ୍ରାୟ ଜନବସତି ବିରଳ, କ୍ଷେତକୁ ନାରିକେଳ ଘେରି ରହିଛି। ସକାଳ ପ୍ରାୟ 8ଟା ବେଳକୁ ଲେଖକ କଲମ୍ବୋରେ ପହଞ୍ଚିଲେ। ପୃଥିବୀର ସବୁ ଜାତିର ଲୋକ ସେଠାରେ ରହନ୍ତି। ପୂର୍ବ ଓ ପଶ୍ଚିମ ମହାଦେଶ ଯାତ୍ରା କରୁଥିବା ଜାହାଜଗୁଡ଼ିକର ଏହା ଏକ ବିଶ୍ରାମସ୍ଥଳୀ, 2 ଦିନର ବିଶ୍ରାମ। ସିଲୋନି ନାରୀମାନେ ଖୁବ୍ ସୁନ୍ଦରୀ। ଲେଖକଙ୍କ ଭାଷାରେ କଲମ୍ବୋ ସିଲୋନ ସହର ନୁହେଁ, ଏହା ସାର୍ବଜନୀନ ନଗରୀ। ତଥାପି ରାସ୍ତାରେ ଘୁରି ଘୁରି ସିଲୋନି ନାରୀ ଓ ପୁରୁଷ ଦେଖିବା ଓ ସେମାନଙ୍କର ଢାଞ୍ଚା ସମ୍ବନ୍ଧରେ କିଛି ଜାଣିବାର ସୁଯୋଗ ପାଇଲି। ସିଲୋନି ରମଣୀର ସ୍ୱାସ୍ଥ୍ୟ ଅତ୍ୟନ୍ତ ଲୋଭନୀୟ। ତାର ସମୃଦ୍ଧ ଚିକୁରର କବରୀ ପରମ ମଞ୍ଜୁଳ। ସିଲୋନର ନାରୀ ଗୃହମୁକ୍ତା, ବାହାରର ମୁକ୍ତ ପବନ, ମୁକ୍ତ ଆକାଶ ଓ ସ୍ୱଚ୍ଛନ୍ଦ ଶ୍ରମ ଓ ବିହାର ବୋଧ ହୁଏ ସିଲୋନି ନାରୀକୁ ନିଖୁଣ ସ୍ୱାସ୍ଥ୍ୟ ଦିଏ। ଆଉ ତାର ପ୍ରଚୁର କେଶ ପାଶ ବୋଧ ହୁଏ ସୁଲଭ ନାରିକେଳ ତୈଳର ଗୁଣ। ବର୍ମା ସ୍ତ୍ରୀମାନଙ୍କ ପରି ସିଲୋନି ସୁନ୍ଦରୀ ତଳେ ଲୁଙ୍ଗି ଯାହାକୁ ସାରଂ କୁହାଯାଏ ଓ ଉପରେ ଜ୍ୟାକେଟ୍ ବ୍ୟବହାର କରେ। ମସ୍ତକ ମୁକ୍ତ ତାର ମଞ୍ଜୁଳ କେଶଜାଲ, ମସ୍ତକର ଶ୍ରେଷ୍ଠ ଆବରଣ ଓ ଆଭରଣ। ଶିକ୍ଷିତା ସିଲୋନି ନାରୀମାନେ ବର୍ତ୍ତମାନ ଶାଢ଼ୀ ପିନ୍ଧିବା ଆରମ୍ଭ କରିଛନ୍ତି। ଭାରତୀୟ ଶାଢ଼ୀ ସିଲୋନି ସୁଲୋଚନାମାନଙ୍କର ପୁଞ୍ଜୀଭୂତ ରୂପ ସମ୍ପଦକୁ କିପରି ତରଙ୍ଗାୟିତ ଓ ଲାଳାୟିତ କରୁଛି ତାର ମୁଁ ଠାଏ ଠାଏ ଦେଖିଛି। ସିଲୋନି ପୁରୁଷମାନେ ପ୍ରଶଂସାର ଯୋଗ୍ୟ ନୁହନ୍ତି, ସେମାନେ ସାହେବୀ ଅନୁକରଣରେ ପରିଣତ। ସିଲୋନିମାନଙ୍କର ନିଜର ସଂସ୍କୃତି ବିଶେଷ ନାହିଁ, ବ୍ରିଟିଶ ଶାସନରେ ସେମାନେ ସନ୍ତୁଷ୍ଟ। ଭାରତୀୟଙ୍କ ପରି ସେମାନେ ସଂସ୍କୃତି ପ୍ରବଣ ନୁହନ୍ତି। ବ୍ରିଟିଶ ଶାସନରେ ସିଲୋନର ଯାହା କିଛି ଉନ୍ନତ ହୋଇଛି ସେଥିପାଇଁ ସିଲୋନୀମାନେ ଇଂରେଜମାନଙ୍କ ନିକଟରେ କୃତଜ୍ଞ। ରବର, ନାରିକେଳ, ଚା ଉତ୍ପାଦନ କରି ସେମାନେ ରୋଜଗାର କରନ୍ତି। ସିଲୋନରେ ବହୁତ ଭାରତୀୟ ଅଛନ୍ତି। ସିଂହଳୀମାନେ ସିଂହଳକୁ ଲଙ୍କା କହନ୍ତି। ମହାରାଜ ଅଶୋକଙ୍କର ପ୍ରିୟ ପୁତ୍ର ମହେନ୍ଦ୍ର ଓ ପ୍ରିୟକନ୍ୟା ସଂଘମିତ୍ରା ଏହି ଲଙ୍କାଦ୍ୱୀପରେ ବୌଦ୍ଧ ଧର୍ମର ପ୍ରଚାର ପାଇଁ ରାଜପ୍ରାସାଦର ସମସ୍ତ ସୁଖ ଓ ରାଜାରାଣୀ ହେବାର ସ୍ୱପ୍ନ ପରିତ୍ୟାଗ କରି ଏହି ଦ୍ୱୀପର ଗିରି ଗୁହାମାନଙ୍କରେ ରୁକ୍ଷ ହରିଦ୍ରବ୍ରସ୍ତ୍ର ଓ ଭିକ୍ଷାଲବ୍ଧ ଅନ୍ନରେ ଶେଷ ଜୀବନ କଟାଇଥିଲେ। ସେମାନଙ୍କର ସ୍ମୃତି ସିଲୋନରେ ଏଯାଏଁ ଜୀବନ୍ତ ରହିଛି। କଲମ୍ବୋର ରାସ୍ତାରେ ଭ୍ରାମ୍ୟମାଣ ହରିଦ୍ରବସନ ମୁଣ୍ଡିତ ମସ୍ତକ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଁ ପ୍ରଥମେ ଏହିଠାରେ ଦେଖିଲି। ରାଜପୁତ୍ର ଗୌତମ ମନୁଷ୍ୟକୁ ଦୁଃଖରୁ ଉଦ୍ଧାର କରିବା ଲାଗି କଠୋର ତପଶ୍ଚରଣ ପରେ ଏହିପରି ଦିନ ବେଶରେ ନଗ୍ନ ପଦରେ ଉତ୍ତର ଭାରତର ନଗରେ ନଗରେ ଗ୍ରାମେ ଗ୍ରାମେ ବୁଲି ବୁଲି ପ୍ରେମ ଓ ଅହିଂସାର ଆତ୍ମପ୍ରତ୍ୟୟ ଓ ଆତ୍ମସାଧନାର ମହାସତ୍ୟ ପ୍ରଚାର କରିଥିଲେ। ହତଭାଗ୍ୟ ଭାରତବର୍ଷ ସେ ସତ୍ୟକୁ ପଶୁବଳି, ଜାତିଭେଦ, କୁସଂସ୍କାର ଓ କାଳ୍ପନିକ ଦେବତାମାନଙ୍କର ଆଡ଼ମ୍ବର ଆରାଧନାରେ ଦେଶରୁ ଚିରକାଳ ପାଇଁ ବାହାର କରିଦେଇଛି। ହରିଦ୍ରବସନ ମୁଣ୍ଡିତ ମସ୍ତକ ଏହି ସନ୍ନ୍ୟାସୀମାନେ ଶାକ୍ୟ ସିଂହଙ୍କର ସେହି ସତ୍ୟାଲୋକକୁ ଅନ୍ୟ ଦେଶରେ ଏପର୍ଯ୍ୟନ୍ତ ପ୍ରଜ୍ୱଳିତ କରି ରଖିଛନ୍ତି। ସେଥିଲାଗି କଲମ୍ବୋର ରାସ୍ତାରେ ଠିଆ ହୋଇ ଏହି ସନ୍ନ୍ୟାସୀମାନଙ୍କର ଯିବା ଆସିବା ପରମ କୌତୂହଳରେ ମୁଁ ବାରମ୍ବାର ନିରୀକ୍ଷଣ କରିଥିଲି।